ആകാശവാണി ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ସମ୍ପ୍ରସାରିତ ପ୍ୟାକେଜ୍ ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଦେଶର ଗ୍ରାମଗୁଡ଼ିକୁ ଦାରିଦ୍ର୍ୟମୁକ୍ତ କରାଯାଇପାରିବ, କହିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ଦେଶରେ କୋଇଲା ଉତ୍ପାଦନ କ୍ଷେତ୍ରରେ ଗତ ଡିସେମ୍ବର ମାସରେ ଘଟିଛି ଉଲ୍ଲେଖନୀୟ ଅଭିବୃଦ୍ଧି। ଜାମ୍ମୁ କାଶ୍ମୀର ଓ ଲଦାଖର ଇତିହାସ ଉପରେ ଲିଖିତ ଏକ ପୁସ୍ତକକୁ ଆଜି ନୂଆଦିଲ୍ଲୀରେ ଲୋକାର୍ପଣ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ମହାରାଷ୍ଟ୍ରର ଗଡ଼ଚିରୋଲିରେ ଗତକାଲି ନୂତନ ବର୍ଷର ପ୍ରଥମ ଦିନରେ ଆତ୍ମସମର୍ପଣ କଲେ 11 ମାଓବାଦୀ। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଡାଇ ଆମୋନିୟମ୍ ଫସ୍ଫେଟ୍ ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ସମ୍ପ୍ରସାରିତ ପ୍ୟାକେଜ୍ ଆଜିଠାରୁ ଦେଶବ୍ୟାପୀ ଲାଗୁ ହେବ। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ସମ୍ପ୍ରସାରିତ ପ୍ୟାକେଜ୍ ଦେଶବ୍ୟାପୀ କାର୍ଯ୍ୟକାରୀ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଡିଏପି ଉପରେ ଟନ୍ ପିଛା 3,500 ଟଙ୍କା ପୋଷଣ ଭିତ୍ତିକ ରିହାତି ଯୋଗାଇ ଦିଆଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା କୃଷକଙ୍କୁ ସୁଲଭ ମୂଲ୍ୟରେ ନିରନ୍ତର ଭାବେ ଡିଏପି ଉପଲବ୍ଧ କରାଯାଇପାରିବ। ଏହି ସମ୍ପ୍ରସାରିତ ସ୍ୱତନ୍ତ୍ର ପ୍ୟାକେଜ୍ କାର୍ଯ୍ୟକାରୀ ହେବା ଦ୍ୱାରା ପ୍ରାୟ 3,850 କୋଟି ଟଙ୍କା ଖର୍ଚ୍ଚ ହେବ। ଚାଷୀମାନେ ଏଣିକି 50 କିଲୋଗ୍ରାମ ବିଶିଷ୍ଟ ଡିଏପି ବସ୍ତାରେ 1,350 ଟଙ୍କା ରିହାତି ପାଇବେ। ଏହି ଅତିରିକ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ନବବର୍ଷକୁ ଚାଷୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି, ଚାଷୀଙ୍କ କଲ୍ୟାଣ ନିମନ୍ତେ ସରକାର 3 ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଗତକାଲି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପୁନର୍ଗଠିତ ପାଣିପାଗ ଭିତ୍ତିକ ଶସ୍ୟ ବୀମାକୁ 2025-26 ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏହାଛଡ଼ା ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ଅତିରିକ୍ତ ରିହାତିର ଅବଧିକୁ ମଧ୍ୟ ଅନ୍ୟାଦେଶ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି। କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, 2024-25 ଆର୍ଥିକ ବର୍ଷରେ ଭାରତର କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ହାର 3.5-4% ହେବାର ଆଶା କରାଯାଉଛି। ସେହିଭଳି ଅଣବାସୁମତୀ ଧାନର ବ୍ୟବସାୟକୁ ଅଧିକ ସଶକ୍ତ କରିବା ଲାଗି ସମବାୟ ମନ୍ତ୍ରଣାଳୟ ଇଣ୍ଡୋନେସିଆର ବାଣିଜ୍ୟ ମନ୍ତ୍ରଣାଳୟ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏହି ବୁଝାମଣାପତ୍ର କାର୍ଯ୍ୟକାରୀ ହେବା ଦ୍ୱାରା ଭାରତ ଇଣ୍ଡୋନେସିଆକୁ 10,00,000 ମେଟ୍ରିକ୍ ଟନ୍ ଅଣବାସୁମତୀ ଚାଉଳ ରପ୍ତାନୀ କରିବ ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଦେଶର ଗ୍ରାମଗୁଡ଼ିକୁ ଦାରିଦ୍ର୍ୟମୁକ୍ତ କରାଯାଇପାରିବ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ଚୌହାନ କହିଛନ୍ତି, ଏଣିକି ମାସିକ ଭିତ୍ତିରେ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ଏବଂ ଏହି ଲକ୍ଷ୍ୟ ହାସଲ ଦିଗରେ ସମସ୍ତ ପ୍ରଚେଷ୍ଟା ଜାରି ରହିବ। ଭାରତକୁ ଦାରିଦ୍ର୍ୟମୁକ୍ତ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ପ୍ରଚେଷ୍ଟା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ 42,00,000 ଗୃହ ନିର୍ମାଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ 32,00,000 ଗୃହ ଲାଗି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହାଛଡ଼ା ଗତବର୍ଷ ଜୁନ୍ରୁ ଡିସେମ୍ବର ମାସ ମଧ୍ୟରେ 4,00,000ରୁ ଉର୍ଦ୍ଧ୍ୱ ଗୃହ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବଶିଷ୍ଟ ଗୃହଗୁଡ଼ିକର ନିର୍ମାଣ ଲାଗି ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ଚୌହାନ କହିଛନ୍ତି। ଦେଶରେ କୋଇଲା ଉତ୍ପାଦନ କ୍ଷେତ୍ରରେ ଗତ ଡିସେମ୍ବର ମାସରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏ ସମ୍ପର୍କରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରେ 97.94 ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଛି, ଯାହାକି ପୂର୍ବ ବର୍ଷ ଏହି ସମୟ ତୁଳନାରେ 5.33% ଅଧିକ। ଏଥିସହିତ 2024-25 ବର୍ଷରେ ଦେଶରେ ମୋଟ 726.29 ମିଲିୟନ୍ ଟନ୍ କୋଇଲା ଉତ୍ପାଦନ ହୋଇଛି। 2023-24 ବର୍ଷରେ ଏହି ଉତ୍ପାଦନ ପରିମାଣ 684.45 ମିଲିୟନ୍ ଟନ୍ ରହିଥିଲା। ସେହିଭଳି କ୍ୟାପ୍ଟିଭ୍ ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ 18.95 ମିଲିୟନ୍ ଟନ୍ ଉତ୍ପାଦନ ହୋଇଥିବାବେଳେ ପୂର୍ବ ବର୍ଷ ଏହି ସମୟ ତୁଳନାରେ 29.61% ଅଧିକ ବୋଲି ଜଣାଯାଇଛି। ଦେଶରେ କ୍ରମବର୍ଦ୍ଧିଷ୍ଣୁ ଶକ୍ତି ଚାହିଦାକୁ ସଫଳ ଭାବେ ମେଣ୍ଟାଇବା ଦିଗରେ ମନ୍ତ୍ରଣାଳୟ ପକ୍ଷରୁ କରାଯାଉଥିବା ନିରନ୍ତର ପ୍ରଚେଷ୍ଟା ଏହାଦ୍ୱାରା ପ୍ରତିଫଳିତ ହେଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ବିବୃତ୍ତିରେ କୁହାଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଚଳିତ ବର୍ଷର ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ପ୍ୟାରେଡ୍ ଏବଂ ବିଟିଂ ରିଟ୍ରିଟ୍ ସମାରୋହ ଲାଗି ଆଜିଠାରୁ ଟିକେଟ୍ ବିକ୍ରୟ ଆରମ୍ଭ ହେବ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏଥିଲାଗି ନୂଆଦିଲ୍ଲୀସ୍ଥିତ ସେନାଭବନ, ଶାସ୍ତ୍ରୀ ଭବନ, ଯନ୍ତ୍ରମନ୍ତ୍ର, ପ୍ରଗତି ମଇଦାନ ଏବଂ ରାଜୀବ ଚୌକ ମେଟ୍ରୋ ଷ୍ଟେସନଠାରେ ଟିକେଟ୍ କାଉଣ୍ଟରମାନ ଖୋଲାଯାଇଛି। ଜନସାଧାରଣ ନିଜର ପରିଚୟପତ୍ର ଦେଖାଇ ସେଠାରୁ ଟିକେଟ୍ କିଣିପାରିବେ। ଗଣତନ୍ତ୍ର ଦିବସ ପ୍ୟାରେଡ୍ ସମାରୋହ ଲାଗି ଟିକେଟ୍ର ମୂଲ୍ୟ 20-100 ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଥିବା ବେଳେ ବିଟିଂ ରିଟ୍ରିଟ୍ ଲାଗି ଟିକେଟ୍ର ଦାମ 20 ଟଙ୍କା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ବିଜେତା ତଥା ବିଶିଷ୍ଟ ଉଦ୍ଭିଦ ବିଶେଷଜ୍ଞ ଡକ୍ଟର କେଏସ୍ ମଣିଲାଲଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଏକ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଜୀବବିଜ୍ଞାନ କ୍ଷେତ୍ରରେ ଡକ୍ଟର ମଣିଲାଲଙ୍କ ଉଚ୍ଚ ଗବେଷଣା ଆଗାମୀ ପିଢ଼ିର ଜୀବବିଜ୍ଞାନୀ ଓ ଗବେଷକଙ୍କ ଲାଗି ପଥ ପ୍ରଦର୍ଶନ କରିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଜାମ୍ମୁ କାଶ୍ମୀର ଓ ଲଦାଖ ଉପରେ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିବେ। ଏହି ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସ୍ୱତନ୍ତ୍ର ସମାରୋହରେ ଶ୍ରୀ ଶାହା ମୁଖ୍ୟ ଅତିଥି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନନୀୟ ଅତିଥି ଭାବେ ଯୋଗଦେବେ। ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ଏବଂ ଭାରତୀୟ ଇତିହାସ ଗବେଷଣା ପରିଷଦ ଦ୍ୱାରା ମିଳିତ ଭାବେ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଛପାଯାଇଥିବା ଏହି ପୁସ୍ତକରେ 3000+ ବର୍ଷ ଧରି ଜାମ୍ମୁ କାଶ୍ମୀର ଓ ଲଦାଖ ଅଞ୍ଚଳର ଇତିହାସ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଇରାନ୍ର ରାଜନୈତିକ ବ୍ୟାପାର ଉପବୈଦେଶିକ ମନ୍ତ୍ରୀ ମାଜିଦ୍ ତଖତ୍ ରାଭାଞ୍ଚି ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ରାଭାଞ୍ଚି ଆଜିଠାରୁ ନୂଆଦିଲ୍ଲୀରେ ଆରମ୍ଭ ହେବାକୁ ଥିବା 19ତମ ଭାରତ ଇରାନ୍ ରାଜନୈତିକ ପରାମର୍ଶ ବୈଠକରେ ଅଂଶଗ୍ରହଣ କରିବେ। ଭାରତ ଇରାନ୍ ମଧ୍ୟରେ ଏକ ସୁଦୀର୍ଘ ଐତିହାସିକ ତଥା ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ରହିଆସିଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ 2003 ରଣନୈତିକ ଭାଗିଦାରୀ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି। ଏହାଦ୍ୱାରା ଶକ୍ତି ଓ ବାଣିଜ୍ୟ କ୍ଷେତ୍ର ଅଧିକ ଲାଭବାନ ହୋଇଛି। 2022-23 ଆର୍ଥିକ ବର୍ଷରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର $17.5 ବିଲିୟନ ହୋଇଥିବା ଜଣାପଡ଼ିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି କାତାରର ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଶେଖ୍ ମହମ୍ମଦ ବିନ୍ ଅବଦୁଲ ରହମାନ ବିନ୍ ଜାସିମ୍ ଅଲ୍ ଥାନିଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଗତ ସୋମବାରଠାରୁ କାତାର ଗସ୍ତରେ ଥିବା ଡକ୍ଟର ଜୟଶଙ୍କର ଏହି ଆଲୋଚନା କାଳରେ ଦ୍ୱିପକ୍ଷୀୟ ସହଯୋଗ ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ପ୍ରସଙ୍ଗରେ କଥାବାର୍ତ୍ତା କରିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ଏହି ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ ରାଜନୈତିକ, ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ନିରାପତ୍ତା, ସଂସ୍କୃତି ଓ ଜନସମ୍ପର୍କ ସମେତ ଆପୋଷ ସ୍ୱାର୍ଥଜଡ଼ିତ ବିଭିନ୍ନ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ସମୀକ୍ଷା କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାକୁ 6 ଦିନିଆ ଗସ୍ତ ଶେଷ କରି ଡକ୍ଟର ଜୟଶଙ୍କର କାତାରରେ ପହଞ୍ଚିଛନ୍ତି। ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ଗତକାଲି ନୂତନ ବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ଙ୍କ ଉପସ୍ଥିତିରେ 11 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 8 ଜଣ ମହିଳା ଓ 3 ଜଣ ପୁରୁଷ ରହିଛନ୍ତି। ଏହି 11 ଜଣ ମାଓବାଦୀଙ୍କ ଲାଗି ମହାରାଷ୍ଟ୍ରରେ 1 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ ପରେ ସମ୍ପୃକ୍ତ ମାଓବାଦୀଙ୍କ ଭବିଷ୍ୟତର ଜୀବନ ଜୀବିକାକୁ ସୁଗମ କରିବା ଉଦ୍ଦେଶ୍ୟରେ ମୋଟ 86 ଲକ୍ଷ ଟଙ୍କା ସରକାରୀ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ଫଡ଼ନବିସ୍ କହିଛନ୍ତି, ଉତ୍ତର ଗଡ଼ଚିରୋଲିକୁ ମାଓବାଦୀ ମୁକ୍ତ କରାଯାଇପାରିଛି। ଖୁବ୍ ଶୀଘ୍ର ଗଡ଼ଚିରୋଲି ଜିଲ୍ଲାର ଦକ୍ଷିଣାଞ୍ଚଳକୁ ମଧ୍ୟ ମାଓମୁକ୍ତ କରାଯିବ। ଗତ 4 ବର୍ଷ ମଧ୍ୟରେ ଜଣେ ହେଲେ ବି ଯୁବକ ବା ଯୁବତୀ ମାଓବାଦୀଙ୍କ ସହିତ ହାତ ନ ମିଳାଇବା ସରକାରଙ୍କ ଲାଗି ଏକ ବଡ଼ ସଫଳତା। ଏହି ଅବସରରେ ଗଡ଼ଚିରୋଲି ଜିଲ୍ଲା ଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ଫଡ଼ନବିସ୍ ଏକ ସବୁଜ ଖଣିଜ ଓ ଗମନାଗମନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁ ଓର୍ଲିଆନ୍ଠାରେ ଗତକାଲି ଜଣେ ବ୍ୟକ୍ତି ଜନଗହଳି ସ୍ଥାନରେ ଜାଣିଶୁଣି ଟ୍ରକ୍ ଚଢ଼ାଇଦେବାରୁ ପ୍ରାୟ 15 ଜଣଙ୍କର ମୃତ୍ୟୁ ହୋଇଛି। ଏହାଛଡ଼ା ଅନ୍ୟ 35 ଜଣ ଆହତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ଘଟାଇଥିବା ବ୍ୟକ୍ତି ପୁଲିସ୍ ଗୁଳିରେ ନିହତ ହୋଇଛି। ଏହି ଦୁର୍ଘଟଣାକୁ ଏକ ସନ୍ତାସବାଦୀ ଆକ୍ରମଣ ଭାବେ ଗ୍ରହଣ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ଏବଂ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଓଡ଼ିଶାର ରାଉରକେଲାସ୍ଥିତ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ର ଗତକାଲିର ମ୍ୟାଚ୍ରେ ସ୍ରାଚି ରାଓ ବେଙ୍ଗଲ ଟାଇଗର୍ସ 2-1 ଗୋନାସିକା ଦଳକୁ ପରାସ୍ତ କରିଛି। ବେଙ୍ଗଲ ଟାଇଗର୍ସ ପକ୍ଷରୁ ରୁପିନ୍ଦର ପାଲ ସିଂ 2 ଗୋଲ୍ ଦେଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଡିଏପି ଉପରେ ଏକକାଳୀନ ସ୍ୱତନ୍ତ୍ର ସମ୍ପ୍ରସାରିତ ପ୍ୟାକେଜ୍ ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ଦ୍ୱାରା ଦେଶର ଗ୍ରାମଗୁଡ଼ିକୁ ଦାରିଦ୍ର୍ୟମୁକ୍ତ କରାଯାଇପାରିବ, କହିଲେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ। ଏବଂ ଜାମ୍ମୁ କାଶ୍ମୀର ଓ ଲଦାଖର ଇତିହାସ ଉପରେ ଲିଖିତ ଏକ ପୁସ୍ତକକୁ ଆଜି ନୂଆଦିଲ୍ଲୀରେ ଲୋକାର୍ପଣ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।